ఆకాశవాణి ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସାମ, ଗୁଜରାଟ ଏବଂ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କେପି ଶର୍ମା ଓଲି। ଶ୍ରୀ ଓଲିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ। ଭାରତ ଏବଂ ମାର୍ଶଲ ଦ୍ୱୀପପୁଞ୍ଜ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବହୁ ପୁରାତନ କହିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଏବଂ ଆର୍ଜେଣ୍ଟିନା କୋପା ଆମେରିକା ଫୁଟବଲ ଚାମ୍ପିୟନ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ, ଗୁଜରାଟ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ବନ୍ୟା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ସେହି ରାଜ୍ୟଗୁଡ଼ିକର ବନ୍ୟା ପରିସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି। ଶ୍ରୀ ଶାହା ଏହିସବୁ ରାଜ୍ୟର ନଦୀ ଜଳସ୍ତର ସ୍ଥିତି ନେଇ ପଚାରି ବୁଝିଥିଲେ। ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ତରଫରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି। ମେଘାଳୟର ମୁଖ୍ୟମନ୍ତ୍ରୀ କନ୍ରାଡ୍ କେ ସାଙ୍ଗମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନେପାଳର ପ୍ରଧାନମନ୍ତ୍ରୀ ଭାବେ କେପି ଶର୍ମା ଓଲି ଆଜି ଶପଥ ଗ୍ରହଣ କରିଛନ୍ତି। କାଠମାଣ୍ଡୁସ୍ଥିତ ରାଷ୍ଟ୍ରପତି ଭବନ ଶୀତଳ ନିବାସଠାରେ ଏକ ସମାରୋହରେ ଶ୍ରୀ ଓଲିଙ୍କୁ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ଶପଥପାଠ କରାଇଥିଲେ। ଶ୍ରୀ ଓଲିଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ 21 ଜଣ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଥିଲେ। ପୁଷ୍ପକମଲ ଦହଲ ପ୍ରଚଣ୍ଡ ଆସ୍ଥା ଭୋଟ୍ରେ ପରାଜିତ ହେବା ପରେ ଗତ ଶୁକ୍ରବାର ଦିନ ଶ୍ରୀ ଓଲିଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ସିପିଏନ୍ ୟୁଏମ୍ଏନ୍ ମେଣ୍ଟର ନେତା ଶ୍ରୀ ଓଲି ସରକାର ଗଠନ ନେଇ ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ଓଲିଙ୍କୁ ୟୁଏମ୍ଏନ୍ ଦଳର 77 ଜଣ ସଦସ୍ୟ ଏବଂ ଏନ୍ସିର 88 ଜଣ ସଦସ୍ୟଙ୍କର ସମର୍ଥନ ରହିଛି। ନେପାଳର ପ୍ରଧାନମନ୍ତ୍ରୀ ଭାବେ କେପି ଶର୍ମା ଓଲି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ କରିବା ଉପରେ ଆଶାବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବ୍ୟାପକ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ବୈଦେଶିକ ସେବା ଅଧିକାରୀ ବିକ୍ରମ ମିଶ୍ରି ଆଜି ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦେଶ ସଚିବ ଭାବେ କାର୍ଯ୍ୟ କରୁଥିବା ବିନୟ ମୋହନ କ୍ୱାତ୍ରାଙ୍କର ଗତକାଲି କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀ ମିଶ୍ରି ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ଶ୍ରୀ ମିଶ୍ରି 1999 ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ। ସେ ଜାତୀୟ ସୁରକ୍ଷା ପରିଷଦର ସଚିବାଳୟରେ ଉପଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ମିଶ୍ରି ଚୀନ, ମ୍ୟାମାର ଏବଂ ସ୍ପେନ୍ରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ସେ 3 ଜଣ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଡ଼ୋଶୀ ବାଂଲାଦେଶର ହିତକୁ ଦୃଷ୍ଟିରେ ରଖି ତିସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଭାରତ ପଦକ୍ଷେପ ନେବା ଉଚିତ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି। ଢାକାଠାରେ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶେଖ୍ ହସିନା ଏହା କହିଛନ୍ତି। ତାଙ୍କର ଚୀନ୍ ଗସ୍ତ ପରିପ୍ରେକ୍ଷୀରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ତିସ୍ତା ପ୍ରକଳ୍ପ ନେଇ ଚୀନ୍ ପକ୍ଷରୁ କିଛି ପ୍ରସ୍ତାବ ଦିଆଯାଇଛି ଏବଂ ଭାରତ ପକ୍ଷରୁ ମଧ୍ୟ ଏହି ପ୍ରକଳ୍ପ ନେଇ କିଛି ତଥ୍ୟ ଉପସ୍ଥାପନ କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବାଂଲାଦେଶ ପ୍ରାଥମିକତା ଦେବ। ବାଂଲାଦେଶର ହିତକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଭାରତ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପକୁ ବାଂଲାଦେଶ ଆବଶ୍ୟକ ସହଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ଦ୍ୱାରା କରାଯାଉଥିବା ସମୀକ୍ଷା ପରିପ୍ରେକ୍ଷୀରେ ବାଂଲାଦେଶ ପାଇଁ ଉପଯୁକ୍ତ ପଦକ୍ଷେପକୁ ତାଙ୍କର ସରକାର ସମର୍ଥନ ପ୍ରଦାନ କରିବ। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶରେ 54 ସାଧାରଣ ନଦୀ ରହିଛି। ବନ୍ୟା ପରିଚାଳନା, ଆଗୁଆ ସତର୍କ ସୂଚନା ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ଉଭୟ ଦେଶ ପରସ୍କରକୁ ସହଯୋଗ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନିକଟ ଅତୀତରେ ଭାରତ ଗସ୍ତ ଅବସରରେ ତିସ୍ତା ନଦୀ ଜଳ ସଂରକ୍ଷଣ ଏବଂ ପରିଚାଳନା ଉପରେ ଆଲୋଚନା କରିବାକୁ ସହମତି ପ୍ରଦାନ କରିଛନ୍ତି। ଗୁଜରାଟର ଅହମ୍ମଦାବାଦ ଭଦୋଦରା ଏକ୍ସପ୍ରେସ୍ ଓ୍ୱେରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଅନ୍ୟ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁସାରେ ଆନନ୍ଦ ନିକଟସ୍ଥ ଚିଖୁରା ଗାଁ ପାଖରେ ଏକ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଟାୟାର ଫାଟିଯିବାରୁ ବସ୍ଟି ରାସ୍ତାକଡ଼ରେ ଅଟକି ରହିଥିଲା। ଆନନ୍ଦ ଗ୍ରାମୀଣ ପୁଲିସର ସୂଚନା ଅନୁସାରେ ବସ୍ ଡ୍ରାଇଭରଙ୍କ ସମେତ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କର ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ମାର୍ଶଲ ଦ୍ୱୀପପୁଞ୍ଜ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବହୁ ପୁରାତନ, ସମୟକ୍ରମେ ମଧ୍ୟ ଏହା ଅଧିକ ଦୃଢ଼ୀଭୂତ ହୋଇଛି। ମାର୍ଶଲ ଦ୍ୱୀପପୁଞ୍ଜର 4ଟି ଗୋଷ୍ଠୀ ବିକାଶ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରିପ୍ରେକ୍ଷୀରେ ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏହି ଦ୍ୱୀପପୁଞ୍ଜ ଏକ ବୃହତ୍ ସାମୁଦ୍ରିକ ଦେଶ ଭାବେ ପରିଗଣିତ ହୋଇଥାଏ। ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଭାରତ ସର୍ବଦା ସହଯୋଗ ପ୍ରଦାନ କରିଆସିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଦାରିଦ୍ର୍ୟ ଦୂରୀକରଣ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଆହ୍ୱାନକୁ ପ୍ରତିହତ କରିବାରେ ଭାରତ ଏବଂ ମାର୍ଶଲ ଦ୍ୱୀପପୁଞ୍ଜ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ଜନସାଧାରଣ ରାଜନୈତିକ ବିଭାଜନରୁ ଦୂରରେ ରହି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ପେନ୍ସିଲଭାନିଆରେ ଏକ ହତ୍ୟା ଉଦ୍ୟମରୁ ରକ୍ଷା ପାଇଥିବା ଶ୍ରୀ ଟ୍ରମ୍ପ୍ କହିଛନ୍ତି ରିପବ୍ଲିକାନ୍ ଜାତୀୟ ସମ୍ମିଳନୀରେ ତାଙ୍କର ଆଗାମୀ ଅଭିଭାଷଣ ରାଷ୍ଟ୍ରପତି ବାଇଡେନ୍ଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ଦେଶର ଏକତା ଆଣିବା ଉପରେ କେନ୍ଦ୍ରୀଭୂତ ରହିବ। ଉତ୍ତର ପୂର୍ବ ରାଜ୍ୟ ପେନ୍ସିଲଭାନିଆରେ ଏକ ନିର୍ବାଚନୀ ର୍ୟାଲିରେ ଶ୍ରୀ ଟ୍ରମ୍ପ୍ଙ୍କ ଉପରେ ଗୁଳି ଚଳାଇଥିବା ବନ୍ଧୁକଧାରୀର ଆମେରିକା ଗୁଇନ୍ଦା ସଂସ୍ଥାର ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଶ୍ରୀ ଟ୍ରମ୍ପ୍ ଆସନ୍ତା ଗୁରୁବାର ଦିନ ରିପବ୍ଲିକ୍ ଦଳର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଆଜି ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣର ଉପାୟ ଏବଂ ଏହାର ସମାଧାନ। ଦିଲ୍ଲୀ ଏମ୍ସର ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ରାକେଶ ଯାଦବ ଏବଂ ଖାଦ୍ୟ ତତ୍ତ୍ୱବିତ୍ ଡକ୍ଟର ରିଚା ଜୟସ୍ୱାଲ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଶ୍ରୋତାମାନେ 01123421050 ଓ 01123144444 ନମ୍ଘରରେ ରାତି 9:30 ପରଠାରୁ ଫୋନ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ସହିତ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଓ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଓଡ଼ିଶାର ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇ ଏବେ ମଧ୍ୟ ଜାରି ରହିଛି। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିଛନ୍ତି। ଏବେ ପ୍ରଭୁ ମଦନ ମୋହନଙ୍କ ପହଣ୍ଡି ଯାତ୍ରା ଜାରି ରହିଛି। ଶ୍ରୀମନ୍ଦିର ସିଂହଦ୍ୱାର ଅଭିମୁଖେ ଆଜି ତିନି ରଥ ଗଡ଼ିବ। ନୀତି ଅନୁଯାୟୀ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ଆର୍ଜେଣ୍ଟିନା କୋପା ଆମେରିକା ଫୁଟବଲ ଚାମ୍ପିୟନ୍ସିପ୍ ବିଜୟୀ ହୋଇଛି। ମିଆମିସ୍ଥିତ ହାର୍ଡ ରକ୍ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଆର୍ଜେଣ୍ଟିନା କଲମ୍ବିଆକୁ 1-0 ପରାସ୍ତ କରିଛି। ଆସାମ, ଗୁଜରାଟ ଏବଂ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କେପି ଶର୍ମା ଓଲି। ଶ୍ରୀ ଓଲିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଏବଂ ଆର୍ଜେଣ୍ଟିନା କୋପା ଆମେରିକା ଫୁଟବଲ ଚାମ୍ପିୟନ୍।